ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭାରତ ବୈଶ୍ୱିକ ରଣନୀତି ଶାନ୍ତି ଆଉ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିର ପ୍ରତୀକ ଆଏ, କହିଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ହୋଇକରି ଗଭୀର ଅବପାତ ହେଲା ସାମୁଦ୍ରିକ ଝଡ଼ ମୁନ୍ଥା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ। ପଛୁଆ ବର୍ଗଙ୍କ ବିକାଶ ବାବଦେ କଲେ ଆଲୋଚନା। ଭୁବନେଶ୍ୱର ଆଇବା ଶନିବାରଠାରୁ ମୂଲ ହେବା ସୁଭଦ୍ରା ଶକ୍ତି ମେଳା ଆଉ ଯୁକ୍ତ ଦୁଇ ଫର୍ମ ପୂରଣ ସମୟ ଆଇବା ମାସ 3 ତାରିଖ ତକ ବଢ଼ିଲା। ଏଥର ପୁରା ଖବର। ଭାରତର ସାମୁଦ୍ରିକ କ୍ଷେତ୍ର ଆହୁରି ବର୍କସ ହୋଇକରି ଜୋର୍ରେ ଆଗ୍କେ ବଢ଼ୁଛି। ପୂର୍ଥୀନ ଦେଖାଦେଇଥିବା ଉତ୍ତେଜନା ଭିତରେ ଭାରତର ବୈଶ୍ୱିକ ରଣନୀତି ସ୍ୱାୟତ୍ତତା, ଶାନ୍ତି ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିର ପ୍ରତୀକ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମୁମ୍ବାଇଠାରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ 2025 ଶ୍ରୀ ମୋଦି ଉଦ୍ବୋଧନ ଦେଇକରି କହିଛନ୍ତି, ଭାରତ ଜାହାଜ ତିଆରି କ୍ଷେତ୍ରଥି ନୂଆ ଶିଘାକେ ପହଞ୍ଚବା ଲାଗି ଚେଷ୍ଟା ଚାଲିଛି। ଏଛନି ସମୟଥି ଜାହାଜ ଚଳାଚଳ କ୍ଷେତ୍ରଥି କାର୍ଯ୍ୟ ପରିସରକେ ବଢ଼ାବା ଠିକ୍ ସମୟ ଆସିଛି ବୋଲି प्रधानमंत्री कही छन।
24-25 में भारत के मेजर पोर्ट्स ने अब तक का सबसे अधिक कार्गो हैंडल करके भी नया रिकॉर्ड बनाया है। इतना ही नहीं, पहली बार किसी इंडियन पोर्ट ने मेगावाट स्केल इंडिजिनियस ग्रीन हाइड्रोजन फैसिलिटी शुरू की है और ये उपलब्धि हमारे कांडला पोर्ट ने हासिल की। एक और बड़ा काम हुआ है जेएनपीटी में। जेएनपीटी में भारत मुंबई कंटेनर टर्मिनल फेज 2 भी शुरू हो गया। इससे इस टर्मिनल की हैंडलिंग कैपेसिटी दोगुनी हो गई है और ये भारत का सबसे बड़ा कंटेनर पोर्ट बन गया।
ପ୍ରଧାନମନ୍ତ୍ରୀ ଏହି ଅବସରରେ 2,20,000 କୋଟି ଟଙ୍କା ରୂପାନ୍ତରୀକରଣ ପଦକ୍ଷେପମାନଙ୍କର ଶୁଭାରମ୍ଭ କରିଛନ୍ତି। ଇତର ସହିତ ପ୍ରଧାନମନ୍ତ୍ରୀ ମୁମ୍ବାଇର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରନ ହୋଇଥିବା ପ୍ରଦର୍ଶନୀର ସମୀକ୍ଷା କରିଛନ୍ତି। ଆଇବା ଶୁକ୍ରବାର ତକ ଚାଲବାର୍କେ ଥିବା ଏହି ସମ୍ମିଳନୀ ସାମୁଦ୍ରିକ କ୍ଷେତ୍ରଥି ସହଯୋଗ କରିବା ବୋଲି ଗୋଟିଏ ମଚାନ ଦେଇଛି। ବାତ୍ୟା ମୁନ୍ଥା ସ୍ଥଳଭାଗ ଛୁଇଁବାର ଉତ୍ତରୁ ଦୁର୍ବଳ ହୋଇକରି ଗଭୀର ଅବପାତି ବଦଳିଛି। ରାଜ୍ୟ ବାତ୍ୟା ମୁନ୍ଥାର ପ୍ରଭାବ ଜହ ନାଇଁ ପଡ଼ିଥିଲେ ବିଲ୍ ଇଟା କେତେଟା ଜିଲ୍ଲାକେ ଆଂଶିକ ପ୍ରଭାବିତ କରିଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବାତ୍ୟା ଉତ୍ତର ସ୍ଥିତିର ସମୀକ୍ଷା କରିକରି ଶ୍ରୀ ପୂଜାରୀ କହିଛନ୍, ମୁନ୍ଥାତି 33 ବ୍ଲକ ଆଉ 11 ସହର ଇଲାକା ପ୍ରଭାବିତ ହୋଇଛି। 56 ବ୍ଲକନ 50 mm ଅତ୍କା ବର୍ଷା ରେକର୍ଡ କରାଯାଇଛି। ଗଜପତି ଜିଲ୍ଲାର ଗୋଷାଣୀ ନୂଆଗାଁ ବ୍ଲକନ ସବୁନୁ ଜହ 150 mm ବର୍ଷା ରେକର୍ଡ କରାଯାଇଛି। 161 ବାତ୍ୟା ଆଶ୍ରୟସ୍ଥଳୀନ ପାଖାପାଖି 19,000 ଲୋକଙ୍କୁ ରଖାଯାଇଥିଲା। ଇହାଦେ 18,000 ଲୋକଙ୍କୁ ରନ୍ଧା ଖାଇବାର ଦରବ ଦିଆଯାଉଛି। ଆଇବା କାଲିଠାରୁ ପ୍ରଭାବିତ ଇଲାକାମାନଙ୍କେ ଫସଲ ନୁକସାନର ଆକଳନ କରାଯିବାରକେ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ପୂର୍ବ ସ୍ଥିତିକୁ ଆଣିବା ପାଇଁ ସେ ତାର ମଧ୍ୟ ଆସେସମେଣ୍ଟ ଆରମ୍ଭ ହେବ ଏବଂ ଯେଉଁମାନଙ୍କର ଘର କ୍ଷତି ହୋଇଥିବ ସେମାନଙ୍କର ମଧ୍ୟ ଘରର କ୍ଷତିପୂରଣ ଦେବା ରାଶି ଆମେ ସର୍ଭେ ପରେ ଯେଉଁଦିନ ରିପୋର୍ଟ ଆସିବ ବ୍ୟବସ୍ଥା ଆମେ ତିଆରି କରିଛୁ ସେହିଦିନ କ୍ଷତିପୂରଣ ରାଶି ଜିଲ୍ଲାକୁ ପଠାଇଦେବୁ। ଜିଲ୍ଲାକୁ ମଧ୍ୟ ଏଇଟା ପରାମର୍ଶ ଦିଆହେଇଛି କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କର କ୍ଷତିକୁ ଆକଳନ କଲା ସମୟରେ ତାଙ୍କର ବ୍ୟାଙ୍କର ଆକାଉଣ୍ଟ ନମ୍ବର ଏବଂ ମୋବାଇଲ ନମ୍ବରଟାକୁ ମଧ୍ୟ ସଂଗ୍ରହ କରି ଡାଟାବେସ୍ ପ୍ରସ୍ତୁତ କରିଥିବେ ଯେମିତି ଘର ଘର ଯାଇକରି ଆବଣ୍ଟନ ନ କରିକରି ସବୁ ଅନ୍ଲାଇନ୍ରେ କ୍ଷତିପୂରଣ ରାଶି ହିତାଧିକାରୀମାନଙ୍କର ପାଖରେ ପହଞ୍ଚିବ।
ଓଡ଼ିଶା ଗସ୍ତ ଆସିଥିବା ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିର ଆଜ ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଶ୍ରୀ ଅହିର ପଛୁଆ ବର୍ଗଙ୍କ ବିକାଶ ବାବଦ ଭିନ୍ ଭିନ୍ ପ୍ରସଙ୍ଗଥି ଆଲୋଚନା କରିଛନ୍। ସେନ୍ତା ଭୁବନେଶ୍ୱର ରାଜ୍ୟ ଅତିଥି ଭବନର ଶ୍ରୀ ଅହିର ଭିନ୍ ଭିନ୍ ଜାତି ବର୍ଗ ସଂଗଠନଠାରୁ ସେମାନଙ୍କର ଦାବି ଶୁଣିବାର ସହିତ ତଥ୍ୟଭିତ୍ତିକ କାଗଜପତ୍ର ଗ୍ରହଣ କରିଛନ୍। କାର୍ଯ୍ୟକ୍ରମଟି ଶ୍ରୀ ଅହିରଙ୍କ ସାଙ୍ଗେ କମିଶନ ସଦସ୍ୟ ସଚିବ ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ଡାକ୍ତରଖାନା ମାନଙ୍କେ ଆଇସିୟୁ ଆଉ କ୍ରିଟିକାଲ କେୟାର ୟୁନିଟ୍ ଲାଗି ମାର୍ଗଦର୍ଶିକା ଆନ୍ବାର୍କେ ଆଜ ଭୁବନେଶ୍ୱର ଭାରତୀୟ ମେଡିକାଲ ସଂଘ ସଭାଗୃହନ ଗୋଟିଏ ରାଜ୍ୟସ୍ତରୀୟ ସମ୍ମିଳନୀ ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗର ସଚିବ ଅଶ୍ୱତୀ ଏସ୍ ସମ୍ମିଳନୀଥି ଯୋଗ ଦେଇକରି ଟିମ୍ ୱାର୍କ, ଦକ୍ଷତା ବୃଦ୍ଧି, ଉନ୍ନତି ଆଉ ପୂର୍ଣ୍ଣ ଚିକିତ୍ସା ପଦ୍ଧତି, ରୋଗୀ ସେବା ଠିକ୍ ଭାବେ ଯୋଗାଇ ଦେବାର ସହିତ ରାଜ୍ୟ ଉତ୍ତମ ସ୍ୱାସ୍ଥ୍ୟ ପରିବେଶ ସୁନିଶ୍ଚିତ କରିବାର ଲାଗି ମାର୍ଗଦର୍ଶିକା ବନାବାର୍କେ କହିଥିଲେ। ଏ ବାବଦେ ତିଆରି ହୋଇଥିବା ରାଜ୍ୟର ଚିଠା ନିର୍ଦ୍ଦେଶାବଳୀ ସୁପ୍ରିମକୋର୍ଟଙ୍କଠାରେ ଦାଖଲ କରାଯିବା, ତାର ଉତ୍ତରୁ ଚୂଡ଼ାନ୍ତ ନିର୍ଦ୍ଦେଶାବଳୀ ତିଆରି ହେବା। ନାଗରିକମାନଙ୍କର ନିର୍ବାଚନ ନୂଆ ଭୋଟର ପଞ୍ଜୀକରଣ ସହିତ ଭିନ୍ ଭିନ୍ ପ୍ରଶ୍ନ ଆଉ ଅଭିଯୋଗର ସମାଧାନ ଲାଗି ଭାରତୀୟ ନିର୍ବାଚନ ଆୟୋଗ ଇସିଆଇଙ୍କ ତରଫ ଜାତୀୟ ଭୋଟର ହେଲ୍ପଲାଇନ୍ ନମ୍ଘର ବ୍ୟବସ୍ଥା କରାଯାଇଛି। ଇତର ସହିତ 36 ରାଜ୍ୟ ଆଉ ଜିଲ୍ଲାସ୍ତରୀୟ ହେଲ୍ପଲାଇନ୍ ବ୍ୟବସ୍ଥା କେବେ ସକ୍ରିୟ କରାଯାଇଛି। ଜାତୀୟ ଯୋଗାଯୋଗ କେନ୍ଦ୍ର ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ଲାଗି କେନ୍ଦ୍ରୀୟ ହେଲ୍ପଲାଇନ୍ ନମ୍ଘର ଭାବେ କାମ କରବା। ଫି ଦିନ ସକାଳର 8 ରାତିର 8 ବଜେ ତକ ଟୋଲ୍ ଫ୍ରି ନମ୍ଘର 1800110950 ଜରିଏ ଲୋକେ ନିଜର ପ୍ରଶ୍ନ ଆଉ ଅଭିଯୋଗ ଦାଖଲ କରିପାରିବେ। ଇତର ସହିତ ଆୟୋଗ ତରଫ ବୁକ୍ ଅ କଲ୍ ୱିଥ୍ ବିଏଲ୍ଓ ସୁବିଧା ଭିଲ୍ ମୂଲ କରାଯାଇଛି। ଇତର ଜରିଏ ଲୋକେ ସିଧାସଳଖ ବୁଥସ୍ତରୀୟ ଅଧିକାରୀମାନଙ୍କ ସାଙ୍ଗେ ଯୋଗାଯୋଗ କରିକି ଇସିଆଇ ନେଟ୍ ପ୍ଲାଟଫର୍ମରେ ଥିବା ବ୍ୟବସ୍ଥା ବାବଦେ ଜାଣିପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ମହିଳା ଉଦ୍ୟୋଗୀ ଆଉ ସାଂସ୍କୃତିକ ପରମ୍ପରା କାର୍ଯ୍ୟକ୍ରମ ସୁଭଦ୍ରା ଶକ୍ତି ମେଳା ଆଇବା ମାସ 1 ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ମୂଲ ହେବା। ରାଜ୍ୟ ସରକାରଙ୍କ ମହିଳା ନେତୃତ୍ୱାଧୀନ ବିକାଶ ଦିଗେ କାମ କରୁଥିବା ଲକ୍ଷ୍ୟପତି ଦିଦି ଅଭିଯାନ ଜରି ମହିଳାମାନଙ୍କୁ ଆତ୍ମବିଶ୍ୱାସୀ ଉଦ୍ୟୋଗୀ କରବା ବୋଲି କାର୍ଯ୍ୟକ୍ରମ ବାବଦେ ସୂଚନା ଦେଇକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ଏହି ଅବସରରେ ଶ୍ରୀମତୀ ପରିଡ଼ା ସୁଭଦ୍ରା ଶକ୍ତି ମେଳା ଲାଗି ମାସ୍କଟ ସୁଭଦ୍ରା ଦିଦିକେ ଉଦ୍ଘାଟନ କରିଛନ୍। ଇ ମେଳା ଆଇବା 12 ତକ ଚାଲବା। ଯୁକ୍ତ 2 ପାଠପଢ଼ାର ବାର୍ଷିକ ପରୀକ୍ଷା ଫର୍ମ ପୂରଣ ସମୟକେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫ 3 ତକ ବଢ଼ାଯାଇଛି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ବାତ୍ୟା ମୁନ୍ଥା ଲାଗି ପରୀକ୍ଷା ଫର୍ମ ପୂରଣ ସମୟ ବଢ଼ାବାରକେ କେତେଟା ବିଦ୍ୟାଳୟ ଆଉ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କଠାରୁ ଅନୁରୋଧ ଆସିଛି। ଏହି ଅନୁରୋଧ ଉତ୍ତରୁ କର୍ତ୍ତୃପକ୍ଷ ସମୟ ବଢ଼ାବା ନିଷ୍ପତ୍ତି ନେଇଥିବାର ସୂଚନା ଦେଇଛନ୍ତି। ଦେଶର ଆଘର ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ଜୟନ୍ତୀ ଅବସରରେ ଆଇବା 31 ଦିନ ସାରା ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବା। ଏହି ଅବସରରେ ସାରା ଦେଶରେ ଏକତା ଲାଗି ଗଣଦୌଡ଼ ଭିଲ୍ ଆୟୋଜନ କରାଯାଉଛି। ଗୁଜରାତର ନର୍ମଦା ଜିଲ୍ଲାର ଏକତା ନଗରଠାରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜାତୀୟ ଜୟନ୍ତୀ ସମାରୋହ ହେବା। ଏହି ଅବସରରେ ଗୋଟିଏ ଭବ୍ୟ ପରେଡ୍ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପରେଡ୍ଟି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ, ରାଜ୍ୟ ପୁଲିସ୍ ବାହିନୀ ଆଉ ଏନ୍ସିସି ସହିତ ଭିନ୍ ଭିନ୍ ରାଜ୍ୟର ପୁଲିସ୍ ବାହିନୀ ଯୋଗ ଦେବେ। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରନ କାର୍ତ୍ତିକ ମାସର ଉଜ୍ଜଲ ପଖର ସପ୍ତମୀ ତିଥି ଅବସରରେ ଆଜି ମହାପ୍ରଭୁମାନଙ୍କଠାରେ ଅମୃତ ମଣୋହି ଭୋଗ ଲଗାଯାଇଛି। ଶ୍ରୀମନ୍ଦିର ପରମ୍ପରା ଆଉ ରୀତିନୀତି ଅନୁସାରେ ମଧ୍ୟାହ୍ନ ଧୂପ ଉତ୍ରୁ ତ୍ରିଆଳତୀ ସାଙ୍ଗେ 56 ପ୍ରକାରର ଦିବ୍ୟଭୋଗ ମହାପ୍ରଭୁମାନଙ୍କୁ ଅର୍ପଣ କରାଯାଇଥିଲା। ଦେବଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫ ସହର ଟାଉନ୍ ହଲ୍ଠାରେ ଆଞ୍ଚଳିକ ବିଜ୍ଞାନ ନାଟକ ପ୍ରତିଯୋଗିତା ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ସଭାପତିତ୍ୱତି ହୋଇଥିବା କାର୍ଯ୍ୟକ୍ରମଟି ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଫି ଦିନିଆ ଜୀବନଟି ବିଜ୍ଞାନର ଭୂମିକା ରହିଛି ଆଉ ଆଗ୍କେ ବଢ଼ବାରକେ ହେଲେ ବିଜ୍ଞାନ ସାଙ୍ଗେ ତାଲ ଦେଇକରି ଆଗ୍କେ ବଢ଼ବାରକେ ହେବା ବୋଲି ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମଟି ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ପ୍ରତିଯୋଗିତାଟି ପହିଲାଠାରେ ରହିଥିବା 6 ଦଲ ଏହି ନାଟକ ପ୍ରତିଯୋଗିତାଟି ଭାଗ ନେଇଛନ୍। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଆଜି ହୋଇଯାଇଛି। ବୈଠକଟି ଦୁର୍ଘଟଣା ରୋକବାର ଦିଗେ ନିଆଯାଉଥିବା ପଦକ୍ଷେପ ବାବଦେ ଆଲୋଚନା କରାଯାଇଥିଲା। ସମୀକ୍ଷା ଓ ସଚେତନତା ପଦକ୍ଷେପ ନିଆଯାଉଥିଲେ ବି ଦୁର୍ଘଟଣା ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳ ଚିନ୍ତା ପ୍ରକାଶ କରିଛନ୍। ଜାତୀୟ ରାଜପଥ ବିଭାଗ ତରଫ ଯହ ଦୁର୍ଘଟଣା ଘଟୁଥିବା ଠାନମାନଙ୍କେ ସୂଚନା ଫଳକ ଲଗାବାର ସହିତ ସମୟ ଜାନି ରାସ୍ତା ମରାମତି କରିବା ଲାଗି ଏହି ଅବସରରେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ଜୋର ଦେଇଛନ୍। ବରଗଡ଼ ଜିଲ୍ଲା ସଦରଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ତରଫ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2025 ପାଳନ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ତକ ଗୋଟିଏ ସଚେତନତା ଶୋଭାଯାତ୍ରା କରାଯାଇଥିଲା। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଦୁର୍ନୀତି ବିରୋଧୀ ସ୍ଲୋଗାନ ଦେବାର ସହିତ ଦୁର୍ନୀତି ନିବାରଣ ଲାଗି ଲୋକ ସଚେତନ କରାଯାଇଥିଲା। ମସ୍ତିଷ୍କାଘାତର ଲକ୍ଷଣ ଆଉ ଜରୁରୀ ଯତ୍ନର ଆବଶ୍ୟକତା ବାବଦେ ଲୋକ ସଚେତନ କରିବା ଲାଗି ଆଜି ବିଶ୍ୱ ମସ୍ତିଷ୍କାଘାତ ଦିବସ ପାଳନ କରାଯାଉଛି। ମସ୍ତିଷ୍କାଘାତ ଆଉ ଷ୍ଟ୍ରୋକ୍ ଇତର ପ୍ରତିରୋଧ ଆଉ ଇଥୁ ରକ୍ଷା ପାଇଥିବା ଲୋକଙ୍କ ଯତ୍ନ ଆଉ ସାହସ ଯୋଗାଇ ଦେବାଟା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଆଏ। ଏ ବଛର ବିଶ୍ୱ ମସ୍ତିଷ୍କାଘାତ ଦିବସର ବାର୍ତ୍ତା ହେଉଛି ଫି ମିନିଟ୍ କେ ଗନ୍ମା। 1999 ଅକ୍ଟୋବର 29 ଓଡ଼ିଶା ସମୁଦ୍ର ଖଡ଼ିନ ପ୍ରଳୟଙ୍କାରୀ ମହାବାତ୍ୟା ରାଇଜେ ବିପର୍ଯ୍ୟୟ ଆଣିଥିଲା। ଜଗତସିଂହପୁର ଜିଲ୍ଲା ଏରସମା ଆଉ ପାରାଦୀପ, ପୁରୀ, କଟକ ସହିତ କେନ୍ଦ୍ରାପଡ଼ା ଜିଲ୍ଲାନ ମହାବାତ୍ୟାଟି ବହୁତ ନୁକସାନ ହୋଇଥିଲା। ଆଜି ମହାବାତ୍ୟାକେ 26 ପୁରିଛେ। ବାତ୍ୟା ଆଘନୁ ନିଜକେ ତୟାର ରଖବାର ଲାଗି ଆଉ ଇ ଦିନକେ ସୋର କରବାର ଲାଗି ରାଜ୍ୟ ସରକାର ଅକ୍ଟୋବର 29 ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରୁଛନ୍। ଶେଷ ମୁଖ୍ୟ ଖବର ଫେରଖାଏ। ଭାରତ ବୈଶ୍ୱିକ ରଣନୀତି ଶାନ୍ତି ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିର ପ୍ରତୀକ ଆଏ କହିଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ହୋଇକରି ଗଭୀର ଅବପାତ ହେଲା ସାମୁଦ୍ରିକ ଝଡ଼ ମୁନ୍ଥା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ପଛୁଆ ବର୍ଗଙ୍କ ବିକାଶ ବାବଦେ କଲେ ଆଲୋଚନା। ଭୁବନେଶ୍ୱର ଆଇବା ଶନିବାର ଠାନୁ ମୂଲ ହେବା ସୁଭଦ୍ରା ଶକ୍ତି ମେଳା ଆଉର୍ ଯୁକ୍ତ ଦୁଇ ଫର୍ମ ପୂରଣ ସମୟ ଆଇବା ମାସ 3 ତାରିଖ ତକ ବଢ଼ିଲା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।